ആകാശവാണി. ସତ୍ୟବ୍ରତ ବେହୁରା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା 62%ରୁ ଅଧିକ ମତଦାନ, ଓଡ଼ିଶାରେ 62.96% ମତଦାନ ସୂଚନା. ଲୋକସଭା ନିର୍ବାଚନରେ ଶେଷ ତିନୋଟି ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର. ସିବିଏସ୍ଇ ପକ୍ଷରୁ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ, ଦ୍ୱାଦଶରେ ପାସ୍ ହାର 87.98 ଓ ଦଶମରେ 93.6 ଏବଂ ଆଇପିଏଲ୍ କ୍ରିକେଟ୍ରେ ଅହମ୍ମଦାବାଦଠାରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା. ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା 62%ରୁ ଅଧିକ ମତଦାନ ହୋଇଥିବା ଜଣାପଡ଼ିଛି. ଏହି ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଆସନରେ ମତଦାନ ହୋଇଥିଲା. ଏଥିରେ ଆନ୍ଧ୍ରପ୍ରଦେଶର 25ଟି, ତେଲଙ୍ଗାନାର 17ଟି, ଉତ୍ତରପ୍ରଦେଶର 13ଟି, ମହାରାଷ୍ଟ୍ରର 11ଟି, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ, ବିହାରର 5ଟି ଏବଂ ଝାଡ଼ଖଣ୍ଡ ଓ ଓଡ଼ିଶାର 4ଟି ଲେଖାଏଁ ଆସନ ରହିଥିଲା. କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରର ଗୋଟିଏ ଆସନ ପାଇଁ ମଧ୍ୟ ମତଦାନ ହୋଇଥିଲା. ଭୋଟ୍ ଗ୍ରହଣ 7:30ରୁ ଆରମ୍ଭ ହୋଇ 6:00 ଶେଷ ହୋଇଥିବାବେଳେ କେତେକ ସ୍ଥାନରେ ଏବେ ମଧ୍ୟ ମତଦାନ ଜାରି ରହିଛି. ଏହି ପର୍ଯ୍ୟାୟରେ ମୋଟ 1717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି. ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ସନ୍ଧ୍ୟା 5ଟା ସୁଦ୍ଧା 76% ମତଦାନ ହୋଇଥିବାବେଳେ ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ 68%ରୁ ଅଧିକ, ଝାଡ଼ଖଣ୍ଡରେ 63%ରୁ ଅଧିକ, ଓଡ଼ିଶାରେ 63% ଏବଂ ତେଲଙ୍ଗାନାରେ 61%ରୁ ଅଧିକ ରହିଥିବା ସୂଚନା ମିଳିଛି. ସେହିପରି ଉତ୍ତରପ୍ରଦେଶରେ 56%ରୁ ଅଧିକ ମତଦାନ ହୋଇଥିବାବେଳେ ବିହାରରେ 54%ରୁ ଅଧିକ, ମହାରାଷ୍ଟ୍ରରେ 52%ରୁ ଅଧିକ ଏବଂ ଜମ୍ମୁ କାଶ୍ମୀରରେ ପ୍ରାୟ 36% ମତଦାନ ହୋଇଛି. ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ 68% ମତଦାନ ହୋଇଥିବାବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ପାଖାପାଖି 63% ମତଦାନ ହୋଇଛି. ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି. ସନ୍ଧ୍ୟା 5ଟା ସୁଦ୍ଧା 62.96% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି. ଏବେ ମଧ୍ୟ କେତେକ ବୁଥ୍ରେ ଭୋଟ୍ ଗ୍ରହଣ ଚାଲିଥିବାରୁ ମତଦାନ ହାର ବୃଦ୍ଧି ପାଇବା ଆଶା କରାଯାଉଛି. ଆଜି ଏହି ପର୍ଯ୍ୟାୟରେ 4ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ କରାଯାଇଥିଲା. ଲୋକସଭା ଆସନ ପାଇଁ 37 ଜଣ ଏବଂ 28ଟି ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଛି. ଆସନ୍ତୁ ଶୁଣିବା କୋରାପୁଟ ଜିଲ୍ଲା ପ୍ରତିନିଧି ଅକ୍ଷୟ କୁମାର ମିଶ୍ର ଏ ସମ୍ପର୍କରେ କ'ଣ କହୁଛନ୍ତି।
କୋରାପୁଟ ଜିଲ୍ଲାରେ ଆଜି 7:00 ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ପ୍ରାୟ 1169 ଗୋଟି ମତଦାନ କେନ୍ଦ୍ର ରହିଛି ଓ ପ୍ରାୟ 9,77,245 ଜଣ ଭୋଟର ସେମାନଙ୍କର ଭୋଟ ଦେବାର କାର୍ଯ୍ୟକ୍ରମ ରହିଛି। ମାଓପ୍ରବଣ ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ବୈପାରିଗୁଡ଼ା, ପଟାଙ୍ଗୀ, ନନ୍ଦପୁର, ଲମ୍ଟାପୁଟ ପ୍ରଭୃତି ମାଓପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଦିଆଯାଇଛି। ତେବେ ଜୟପୁର ବିଧାନସଭା କ୍ଷେତ୍ରକୁ ଛାଡ଼ି ବାକି କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗୀ ଓ କୋଟପାଡ ବିଧାନସଭା କ୍ଷେତ୍ରରେ ଦିନ 4ଟା ବେଳେ ମତଦାନ ସମାପ୍ତ ହେବାକୁ ଥିବାବେଳେ ଜୟପୁରରେ ଏହା 6ଟା ପର୍ଯ୍ୟନ୍ତ ରହିଛି।
ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ନିର୍ବାଚନ ମଣ୍ଡଳୀର 25 ନମ୍ଘର ମତଦାନ କେନ୍ଦ୍ରର ପୋଲିଂ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ଜଣେ ବ୍ୟକ୍ତି ବାରମ୍ଭାର ମତଦାନ କେନ୍ଦ୍ର ଭିତରକୁ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ୱେବ୍କାଷ୍ଟିଂ ଜରିଆରେ ଦେଖିବା ପରେ କମିଶନ ଏହି ନିଷ୍ପଭି ନେଇଥିଲେ। ସେହି ବୁଥ୍ର ପ୍ରିଜାଇଡିଂ ଅଧିକାରୀ ଜଣକ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଲୋକସଭା ନିର୍ବାଚନର ଶେଷ ତିନୋଟି ପର୍ଯ୍ୟାୟ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ନିଜ ଦଳ ପାଇଁ ସମର୍ଥନ ହାସଲ କରିବା ପାଇଁ ସାଧାରଣ ସଭା ଓ ରୋଡ୍ ଶୋ'ମାନ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ବାରାଣସୀରେ ଏକ ବିଶାଳ ରୋଡ୍ ଶୋ' କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦି ଏବେ ବାରାଣସୀ ଲୋକସଭା ଆସନରୁ ସାଂସଦ ଅଛନ୍ତି। ଆସନ୍ତାକାଲି ସେ ବାରାଣସୀ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ଶ୍ରୀ ମୋଦି ବିହାରରେ ଆୟୋଜିତ ଅନେକଗୁଡ଼ିଏ ର୍ୟାଲିରେ ଯୋଗଦେବା ସହ ହାଜିପୁର, ମୁଜାଫରପୁର ଓ ସାରଣରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଦେଶର ବିକାଶ ପାଇଁ ଭୋଟ୍ ଦେବାକୁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଆର୍ଜେଡି ଏବଂ କଂଗ୍ରେସ ପରବର୍ତ୍ତୀ ପିଢ଼ି ପାଇଁ ସମ୍ପତ୍ତି ସଂଗ୍ରହ କରିବାରେ ବ୍ୟସ୍ତ ଥିବାରୁ ସେମାନଙ୍କ କଲ୍ୟାଣ ପାଇଁ କେବେ ବି କାମ କରିବେ ନାହିଁ। ଏହା ପୂର୍ବରୁ ଶ୍ରୀ ମୋଦି ପାଟନା ସିଟିର ତଖତ ଶ୍ରୀ ହରିମନ୍ଦିରଜୀ ପାଟନା ସାହିବ ପରିଦର୍ଶନ କରିଥିଲେ। ତଖତ ଶ୍ରୀ ପାଟନା ସାହିବକୁ ତଖତ ଶ୍ରୀ ହରିମନ୍ଦିରଜୀ ପାଟନା ସାହିବ ମଧ୍ୟ କୁହାଯାଏ। ଶିଖ ସମ୍ପ୍ରଦାୟର 5ଟି ତଖତ ମଧ୍ୟରୁ ଏହା ଅନ୍ୟତମ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଉତ୍ତରପ୍ରଦେଶର ରାୟବରେଲିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ରରେ କଂଗ୍ରେସ ଏନ୍ଡିଏ ମେଣ୍ଟ କ୍ଷମତାକୁ ଆସିଲେ ପ୍ରଥମେ ଗରିବ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଅମିତ ଶାହା ଆଜି ମହାରାଷ୍ଟ୍ରର ଧୁଲେରେ ଏକ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର କ୍ଷମତାକୁ ଫେରିଲେ ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିବିଏସ୍ଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୋଟ 87.98% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ 0.65% ଅଧିକ ଅଟେ। ସେହିପରି ଦଶମ ବୋର୍ଡ ପରୀକ୍ଷାରେ ମୋଟ ପାସ୍ ହାର 93.6% ରହିଛି। ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସଫଳତା ପାଇଁ ସେ ଗର୍ବିତ। ଛାତ୍ରଛାତ୍ରୀଙ୍କ ସଫଳତାରେ ପରିବାର ଓ ଶିକ୍ଷକଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ୟୁକ୍ରେନ୍ର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ସୀମା ନିକଟରେ ପରିବେଶ ଅଶାନ୍ତ ରହିଥିବା ସୂଚନା ମିଳିଛି। ସେଠାରେ ସେନା ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ର ଦ୍ୱିତୀୟ ବୃହତ୍ତମ ସହର ଖାର୍ଗିନ୍ ନିକଟରେ ଥିବା ଉତ୍ତର ପୂର୍ବ ସୀମାନ୍ତ ସହରରେ ପ୍ରବେଶ କରିଥିବା ଦାବି କରିଛି। ସେଠାରେ 9ଟି ଗାଁ ଓ ମ୍ୟୁନିସିପାଲିଟିକୁ ନିଜ ଅକ୍ତିଆରକୁ ନେଇଥିବା ରୁଷ କହିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, କଂଗ୍ରେସ କେବେ ବି ବିକାଶକୁ ପ୍ରାଥମିକତା ଦେଇନାହିଁ, ବରଂ ଭୋଟ୍ ପାଇବା ପାଇଁ ତୁଷ୍ଟିକରଣ ଉପରେ ଧ୍ୟାନ ଦେଉଛି। ଶ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ବିଜେପିର ବିକାଶ ଭିତ୍ତିକ ଶାସନର ଫଳସ୍ୱରୂପ ପୂର୍ବରୁ ଗରିବ କୁହାଯାଉଥିବା ରାଜ୍ୟଗୁଡ଼ିକ ସମୃଦ୍ଧ ହେଉଛନ୍ତି। ଏକ ଖବରକାଗଜକୁ ସାକ୍ଷାତକାର ଦେଇ ଶ୍ରୀ ମୋଦି କହିଛନ୍ତି, ବିଜେପି ସରକାର ଏପରି ଯୋଜନା ଆଣିଛନ୍ତି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରିଛି। ଅନ୍ୟପକ୍ଷରେ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ମୋଦି କହିଛନ୍ତି, ଉତ୍ତର ଦକ୍ଷିଣ କାହାଣୀକୁ ଆଗକୁ ବଢ଼ାଇବାକୁ ବିରୋଧୀମାନେ ଜୋରଦାର ପ୍ରୟାସ କରୁଛନ୍ତି, କିନ୍ତୁ ତାଙ୍କୁ ଏବଂ ତାଙ୍କ ଦଳକୁ ସମଗ୍ର ଦେଶରୁ ସମର୍ଥନ ମିଳୁଛି। କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଇରାନ୍ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଓ ଇରାନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚବାହାର ବନ୍ଦର ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଭାରତ ଓମାନ ଉପସାଗରରେ ଇରାନ୍ର ଉପକୂଳରେ ଅବସ୍ଥିତ ଦୀର୍ଘଦିନ ଧରି ଚବାହାର ବନ୍ଦରକୁ ଲିଜ୍ରେ ଦେଇପାରିବ। ଏହା କରାଚି ଏବଂ ପାକିସ୍ତାନର ଗ୍ୱାଦର ବନ୍ଦରକୁ ବାଦ୍ ଦେଇ ଇରାନ୍ ମଧ୍ୟ ଦେଇ ଦକ୍ଷିଣ ଏସିଆ ଏବଂ ମଧ୍ୟ ଏସିଆ ମଧ୍ୟରେ ଏକ ନୂତନ ବାଣିଜ୍ୟ ମାର୍ଗ ଖୋଲିବ। ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଦୁଇ ମହିଳାଙ୍କ ସମେତ ତିନି ନକ୍ସଲ ନିହତ ହୋଇଛନ୍ତି। ପୁଲିସ୍ ଅଧୀକ୍ଷକ ନିଲୋତ୍ପଲ କହିଛନ୍ତି, ଗୁଇନ୍ଦା ସୂଚନା ଅନୁଯାୟୀ ପେରିମିଲ୍ ଡାଲାମ୍ର କିଛି ସଦସ୍ୟ ଭାମରାଗଡ଼ା ତାଲୁକାର କଟାରମଟା ଗାଁ ନିକଟ ଜଙ୍ଗଲରେ କ୍ୟାମ୍ପ କରି ପ୍ରତିଷେଧମୂଳକ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ଆଇପିଏଲ୍ କ୍ରିକେଟ୍ରେ ଅହମ୍ମଦାବାଦଠାରେ କିଛି ସମୟ ପରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। କୋଲକାତା ନାଇଟ୍ ରାଇଡର୍ସ ଏପର୍ଯ୍ୟନ୍ତ ଖେଳିଥିବା 12ଟି ମ୍ୟାଚ୍ ମଧ୍ୟରୁ 9ଟିରେ ବିଜୟ ସହ 18 ପଏଣ୍ଟ ପାଇ ତାଲିକାର ଶୀର୍ଷରେ ଥିବାବେଳେ ଗୁଜରାଟ ଟାଇଟନ୍ସ 12ଟି ମ୍ୟାଚ୍ରୁ 5ଟି ବିଜୟ ସହ 10 ପଏଣ୍ଟ ହାସଲ କରି ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ଦଳରେ 6 ଜଣ କୁସ୍ତିଯୋଦ୍ଧା ଭାଗ ନେବାକୁ ଥିବାବେଳେ ମହିଳା କୁସ୍ତିଯୋଦ୍ଧାମାନେ 5ଟି କୋଟା ହାସଲ କରିଛନ୍ତି। ତୁର୍କୀର ଇସ୍ତାନବୁଲରେ ଚାଲିଥିବା ବିଶ୍ୱ ଅଲିମ୍ପିକ୍ସ କୁସ୍ତି ଯୋଗ୍ୟତା ପର୍ଯ୍ୟାୟରେ ଅମନ ସେହରାୱତ ଓ ନିଶା ଧୋହିଆ ଭାରତର କୋଟା ସଂଖ୍ୟା 6ରେ ପହଞ୍ଚାଇଛନ୍ତି। ଏହା ପୂର୍ବରୁ 50 କିଲୋଗ୍ରାମ ବର୍ଗରେ ଭିନେଶ ଫୋଗାଟ, 53 କିଲୋଗ୍ରାମ ବର୍ଗରେ ଅନ୍ତିମ ପଙ୍ଗାଲ, 57 କିଲୋଗ୍ରାମ ବର୍ଗରେ ଅଂଶୁ ମଲ୍ଲିକ ଓ 76 କିଲୋଗ୍ରାମ ବର୍ଗରେ ରୀତିକା ହୁଡ୍ଡା ବିଭିନ୍ନ ଯୋଗ୍ୟତା ପର୍ଯ୍ୟାୟରେ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ବଜରଙ୍ଗ ପୁନିଆ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ କୁସ୍ତି ଦଳରେ ସ୍ଥାନ ପାଇନଥିଲେ। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନରେ ଥିବା ଦୀପକ ପୁନିଆ ଇସ୍ତାନବୁଲରେ ପୁରୁଷ 86 କିଲୋଗ୍ରାମ ବର୍ଗରେ କୋଟା ପାଇବାରୁ ବଞ୍ଚିତ ହୋଇଛନ୍ତି। ଟ୍ରାମ୍ପୋଲିନ୍ରେ ଭାରତର ସୃଷ୍ଟି ଖଣ୍ଡୱାଲେ ଏସୀୟ ଟ୍ରାମ୍ପୋଲିନ୍ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ରେ ପ୍ରଥମ ଭାରତୀୟ ଭାବେ ପଦକ ଜିତିଛନ୍ତି। ସେ ଗତକାଲି ଚୀନ୍ର ହଂକଂରେ ଅନୁଷ୍ଠିତ ଷଷ୍ଠ ଏସୀୟ ଟ୍ରାମ୍ପୋଲିନ୍ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ରେ ମହିଳା ବ୍ୟକ୍ତିଗତ ବୟସ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ତେବେ ସେ ଏକ ବୟସ ବର୍ଗ ଇଭେଣ୍ଟରେ ଭାଗ ନେଉଥିବାରୁ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସନ୍ଧ୍ୟା 5ଟା ସୁଦ୍ଧା 62%ରୁ ଅଧିକ ମତଦାନ, ଓଡ଼ିଶାରେ 62.96% ମତଦାନ ସୂଚନା। ଲୋକସଭା ନିର୍ବାଚନରେ ଶେଷ ତିନୋଟି ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର, ସିବିଏସ୍ଇ ପକ୍ଷରୁ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ, ଦ୍ୱାଦଶରେ ପାସ୍ ହାର 87.98 ଓ ଦଶମରେ 93.6, ଏବଂ ଆଇପିଏଲ୍ କ୍ରିକେଟ୍ରେ ଅହମ୍ମଦାବାଦଠାରେ କିଛି ସମୟ ପରେ ଗୁଜରାଟ ଟାଇଟାନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।